ଏବଂ ତାଙ୍କ ଠାରୁ ଆହୁରି ଭାଗ୍ୟବତୀ ହେଉଛନ୍ତି, ଦେବତୀଙ୍କ ଠାରୁ ଆହୁରି ଭାଗ୍ୟବତୀ ହେଉଛନ୍ତି କୃଷ୍ଣାୟ ବାସୁଦେବାୟ ଦେବୀ ନନ୍ଦନାୟ ନନ୍ଦ ଗୋପ କୁମାରାୟ ନନ୍ଦ ଗୋପ ଅର୍ଥାତ ନନ୍ଦ ମହାରାଜ ତାଙ୍କର କୁମାର ଭଗବାନ କୃଷ୍ଣ ନନ୍ଦ ଆହୁରି ଭଗବାନ ନନ୍ଦ କି ମକରୋ ବ୍ରହ୍ମନ୍ ଏକଥା ପଚାରିବେ ପରିକ୍ଷିତ ମହାରାଜ ପଚାରିବେ ନନ୍ଦ କି ମକର ବ୍ରହ୍ମନ୍ ଶ୍ରେୟ ଏବଂ ମହୋଦୟ କ'ଣ ସେ ଶ୍ରେୟ କରିଥିଲେ ଯଶୋଦା ଆଚରଣ ମହାଭାଗା ଯଶୋଦା ମଧ୍ୟ କ'ଣ ଶ୍ରେୟ କରିଥିଲେ କ'ଣ ପୁଣ୍ୟକାର୍ଯ୍ୟ କରିଥିଲେ ନା କାହିଁକି ନା ପ୍ରଭୁ ଦେଶରେ ସ୍ନାନ ଧରି ତାଙ୍କର ସ୍ତନ୍ୟପାନ କଲେ ଭଗବାନ ଧରି ସ୍ତନ୍ୟପାନ କଲେ ତେଣୁ ସେ କଥା କୁନ୍ତିଦେବୀ ମଧ୍ୟ କହୁଛନ୍ତି ବସୁଦେବଙ୍କଠାରୁ ଅଧିକ ଭାଗ୍ୟବତୀ ହେଉଛନ୍ତି ଦେବତୀ ଦେବୀଙ୍କଠାରୁ ଦେବତୀଙ୍କଠାରୁ ଆହୁରି ଭାଗ୍ୟବାନ ହେଉଛନ୍ତି ନନ୍ଦ ଗୋପ ନନ୍ଦ ମହାରାଜ ଏବଂ ନନ୍ଦ ମହାରାଜଙ୍କଠାରୁ ଆହୁରି ଅଧିକ ଭାଗ୍ୟବତୀ ହେଉଛନ୍ତି ଯଶୋଦା ଦେବକୀ ନନ୍ଦନାୟ ନନ୍ଦ ଗୋପ କୁମାରାୟ ଗୋବିନ୍ଦାୟ ନମ ନମ ଗୋବିନ୍ଦ ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି ତେଣୁ ଏଗୁଡ଼ିକ ଭାବରେ ଭଗବାନଙ୍କର ପ୍ରଥମ 11 ବର୍ଷ ଲୀଳା ବୃନ୍ଦାବନରେ ବର୍ଣ୍ଣନା କରାଯାଇଛି 39 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଇଏ ହେଉଛି ସବୁଠାରୁ ଭଗବାନଙ୍କର ପୂର୍ଣ୍ଣତମ ଲୀଳା ଭଗବାନଙ୍କର ଭଗବାନ ଦ୍ୱାରକାରେ ପୂର୍ଣ୍ଣ ମଥୁରାରେ ପୂର୍ଣ୍ଣତର ଏବଂ ବୃନ୍ଦାବନରେ ସେ ପୂର୍ଣ୍ଣତମ ଆମର ଯେଉଁ ବୌଦ୍ଧ ଯେଉଁ ଦେଖୁଛେ ଯାହା ସବୁ ଦେଖୁଛେ ତାର 3ଟି ବିଭାଗ ରହିଛି ପଜିଟିଭ କମ୍ପାରେଟିଭ ସୁପରଲେଟିଭ ଯେମିତି ଆମେ ଦେଖିବା ଭଲ ପିଲା ଏଇ 2 ଜଣ ଭିତରେ ଇଏ ଆହୁରି ଅଧିକ ଭଲ ଗୁଡ୍ ବେଟର୍ ବେଷ୍ଟ ଯେଉଁଟା କୁହାଯାଉଛି କିନ୍ତୁ ବେଷ୍ଟର ଆଉ କ'ଣ ଅଛି କି ବେଷ୍ଟ ମାନେ ସବୁଠୁ ଉନ୍ନତ ସ୍ଥିତିରେ ତା ଦେହରେ ଆଉ କମ୍ପାରେଟିଭ ପଜିଟିଭ ଏଇସବୁ ନାହିଁ କିନ୍ତୁ ପୂର୍ଣ୍ଣ ପୂର୍ଣ୍ଣ ବେଳେ ତା ଉପରେ କିଛି ନାହିଁ ତା ତଳେ କିଛି ନାହିଁ କିନ୍ତୁ ତଥାପି ଭଗବାନଙ୍କୁ କୁହାଯାଏ ଦ୍ୱାରକରେ ହେଉଛନ୍ତି ପୂର୍ଣ୍ଣ ଓଂ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣା ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ ପୂର୍ଣ୍ଣର ଯେଉଁ ସଂଜ୍ଞା ଦିଆଯାଇଛି ଇଏ ହେଉଛି ସ୍ପିରିଚୁଆଲ ମ୍ୟାଥମେଟିକ୍ସ ପ୍ରକାର ଏକରେ ଏକ କିଛି ହେଲେ ଏକ ଏକରୁ ଏକ ବିଯୁକ୍ତ ପାଇଁ ମଧ୍ୟ ଏକ ଇଏ ହେଉଛି ସ୍ପିରିଚୁଆଲ ମ୍ୟାଥମେଟିକ୍ସ ହେଉଛନ୍ତି ପୂର୍ଣ୍ଣ ତା ଉପରେ ଆଉ କିଛି ନାହିଁ କି ତା ତଳେ ଆଉ କିଛି ନାହିଁ କିନ୍ତୁ ତଥାପି ତାକୁ କୁହାଯାଏ ଭଗବାନ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ ମଥୁରାରେ ସେ ହେଉଛନ୍ତି ପୂର୍ଣ୍ଣତର ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ ସେଥିପାଇଁ ମହାପ୍ରଭୁ କହିଲେ ଯେ ଆରାଧ୍ୟ ଭଗବାନ ପ୍ରଜେଶ ତନୟ ଶ୍ରେଷ୍ଠ ଆରାଧ କିଏ ଆରାଧ୍ୟ କିଏ ନା ବ୍ରଜେଶ ତନୟ ଯେଉଁ ବସୁଦେବ ତନୟ ବା ମଥୁରା ମଥୁରା ମଥୁରାଧୀଶ ଦ୍ୱାରକାଧୀଶ ଏମାନେ ଶ୍ରେଷ୍ଠ ଆରାଧ୍ୟ ହୁଅନ୍ତି ଶ୍ରେଷ୍ଠ ଆରାଧ୍ୟ ହୁଅନ୍ତି ବ୍ରଜେଶ ତନୟ ବ୍ରଜଧୀଶ ଯିଏ ଶ୍ରୀକୃଷ୍ଣ ବୃନ୍ଦାବନ ଯେଉଁ ଲୀଳା ଯୋଗୁଁ କରିଥିଲେ ସେ କୃଷ୍ଣ ବୃନ୍ଦାବନ କେବଳ ତ୍ୟାଗ କରି ଯାଆନ୍ତି ନାହିଁ ଏଥିରେ ପ୍ରାକୃତିକ ଲୀଳାରେ 11 ବର୍ଷ ସେ ଲୀଳା କରିଥିଲେ ତାପରେ ସେ ପଳେଇଲେ ମଥୁରାକୁ ତାପରେ ଦ୍ୱାରକା ପଳେଇଲେ ତଥାପି ସେ ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ ମୋ କଥା ପ୍ରାୟ ସେ କହୁଛନ୍ତି ସେ କଥା ତେଣୁ ଭଗବାନଙ୍କର ଏ ଯେଉଁ ଲୀଳା ସେ ବର୍ଣ୍ଣନା କରାଯାଉଛି ସୁଖଦେବ ଗୋସ୍ୱାମୀ ଋତୁର ବର୍ଣ୍ଣନା କରୁଛନ୍ତି ଭାରତକୁ ଋତୁର ବର୍ଣ୍ଣନା କରୁଛନ୍ତି 20 ଅଧ୍ୟାୟରେ ବର୍ଷା ଋତୁର ବର୍ଣ୍ଣନା କଲେ 21 ଅଧ୍ୟାୟରେ ଶରତ ଋତୁର ବର୍ଣ୍ଣନା କଲେ ବର୍ଷା ପରେ ଶରତ ତା ପୂର୍ବରୁ ଯେଉଁ କାଳିଆତମ ଲୀଳା ଯେଉଁ ଗ୍ରୀଷ୍ମ ଲୀଳା ଗ୍ରୀଷ୍ମକାଳୀୟ ଲୀଳା ଭଗବାନଙ୍କର ସବୁବେଳେ ଲୀଳା ଚାଲୁଛି ଲୀଳା ପୁରୁଷୋତ୍ତମ ସେ ସବୁବେଳେ କାହିଁକି ଆମେ ଭଗବାନଙ୍କ ଲୀଳାକୁ ସ୍ମରଣ କରିପାରିବା ସେଥିପାଇଁ ଅର୍ଜୁନ ପଚାରିଲେ କହୁ କେମିତି ମୁଁ ଆପଣ ସବୁବେଳେ ଚିନ୍ତା କରିବି କେସୁ କେସୁ ଭାବେ ସେ ଚିନ୍ତୁ ସେ ଭଗବାନ ମାୟା ମୁଁ କେମିତି ଆପଣ ସବୁବେଳେ ଚିନ୍ତା କରିବି भगवान को रिड़ा रहे हैं, हम तो रिड़ा रहे हैं, इस समय भगवान कौन रिड़ा है हिंदू, इसे वर्णन कर ले अष्टकार्य क्रिया भगवान को रही थी, सब समय भगवान हिलाता है। जब सुखदेव गोस्वामी जब रुद्र वर्णना को समझी कि ग्रीष्म रुद्रे भगवान कार्य दमन करे इंद्रा वर्णना करा वाला सोलह अध्याय रे सत्तर अध्याय रे जो बना जो बोली गला दवा की पूजा की अध्याय वर्णना कर ले एवं सही समय अठर अध्याय भगवान का सांगवाड़ा काम सबसे पीड़ा सब पोषण करना करा वाला तेणु उन्नीस अध्याय श्रीवल भाव में बनता पीड़ा वर्णना कर तापर कोड़े अध्याय वर्षा ऋतु वर्णना करागला एक अध्याय शरत ऋतु वर्णना करागला भगवान बंशी बाधन कले आ पूर्व अध्याय वर्तमान हेमंत ऋतु चलती आम जो पढ़ुले पाठ पढ़ाने कार्तिक मार्गशीर कार्तिक मार्गशीर होती हेमंत मस हेमंत ऋतु दुई दुई मस गोटे गोटे ऋतु तेणु वृंदावन में हेमंत ऋतु आई कार्तिक मार्गशीर समय मस से समय पूर्व अध्याय वर्णना कर पूर्व श्लोक कुमारिका मैंने गोपी मैंने से मैंने ये कात्यायन व्रता आरंभ कर दुर्गा देवी पूजा करदियों भगवान वर्णना कर चौबीस अध्याय भगवान ये देवता जो पूजा होता इंद्र पूजा जो होता इंद्र यज्ञ बंद कर समझे बुझा कष्ट ये जिनसा कि बुझे प्रकृत कष्ट बुझे पड़ो देवादेवी आराधना को मना कर भगवदगीत भगवान अनेक स्थान कही भगवदगीता तृतीय अध्याय भगवान कही देवान्वयतान ते देवा भावंत परस्पर भावंत श्रेय परम भाषत इष्टा भगवान देवा दास्यन्ते दत्त भाविता ते दत्तान प्रदाय जो भुक्ते तेने वस आम देवता मान पूजा करवा यज्ञ माध्यम देवता पूजित हेले से यज्ञ भाग प्राप्त हे यज्ञ भाग प्राप्त हेले से सब प्रदान करेंगे अग्नि जल वायु इत्यादि प्रदान करेंगे जदि आम केवल जो से प्रदान कर ग्रहण करके प्रदान न करवा चोर में परिणत हो देवता गोटे मस्त तार अर्थ से देवता गोटे मस्त ना सब चोर इष्टा भगवान को देवा दासन यज्ञ भाग देवता मैंने दौरान इष्ट से प्रदान करते दर्शन अप्रदाय हो सी आम दौर आम जब किसी नदा तेल सस्तेन से निश्चित भाव चोर देवता पूजा हुआ किंतु एपटे चबीस अध्याय वर्णना कर पिता नंद महाराज जो इंद्र जगह करते कौन महेन्द्र कि महेन्द्र कौन करें कि जो कम करवा कर्मण दया जो कर्मण प्रियते सुखम दुख भय प्रेम कर्मण बंधुक देते आम जो कर्म करवा से अनुसार आम कौन पाएगा देवता कौन कर महेन्द्र की से महेन्द्र कौन कर तेरे भगवान लीला बुझा से आमको जन उपलब्ध गुरु के माध्यम से बुझा पड़ो भगवदगीत अनेक स्थान में कहुई सत्या सत्या युक्ता तस् आराधन मीयते लभते काम नीता नीता श्रद्धा देवता मान प्रति श्रद्धा विषय सतर अध्याय वर्णना कर भगवदगीत जो श्रद्धा रही ये श्रद्धा मैंने भगवान प्रदान कर किंतु जो देवता मान पूजा कराए बुझा पड़ो तो देवता मैंने जो आम फल प्रदान करती प्रकृत भगवान ही प्रदान करती तेणु जो मैंने देवता पूजा करती सुप्रीम गॉड भी भावती स्वतंत्र भगवान भी भावती से अभिधि पूर्वक जो जे भी अन्य देवता भक्ता जजंदे श्रद्धा होता ते भी मामे को कहते जजंती अभिधि पूर्वक ये पूजा हूँ अभी भी गुर्व देवता मानते जो आम पूजा करवा मस्त कर दरकार कौ मान जो मैंने भगवान को पूजा करूना से देवता मान पूजा करेंगे देवता मान पूजा कले कृपा आम भगवान कृपा प्राप्त हो पार तेणु ये कहूँ अभिधि पूर्वक विधि पूर्वक दी प्रकार देवता पूजा अच्छी तेनाली वृंदावन में गोपीनाथ पूजा करतायन देव को विधि पूर्वक कर कहे आप सब वर्णना कर नंद गोप सुतम देवी पति कृते मम ए माग ये नंद गोप जो सुत रही कृष्ण सी आम पति बंधु यही पूजा करेंगे से तुम तक कौन सी धनम दे इत्यादि से सब मगुना से मगुच भगवान को दिख भगवान तुमको प्रदान कर पति रूप प्रदान कर तेनाली विधि पूर्वक प्रदान जय जय गोपेश्वर वृंदावन देवादेवी पूजा करवा तार उद्देश्य हूँ भगवान के प्राप्त हवा से भागवत पत्र सबसे बंधा कर भागवत बंधा कर पंचम सौंदर विश्वदेव कौन गुरु न तस्या स्वजन न तस्या दैव न तस्या न पति सस्या पिता न तस्या जननी न तस्या जहाँ नाम होते संवेद मृत्यु से प्रकृत गुरु नुहति से आम प्रकृत स्वजन नुहति से आम प्रकृत पिता नुहति से आम प्रकृत माता नुहति से प्रकृत देवता नुहति से आम प्रकृत पति नुहति जे ତାଙ୍କର ଶରଣରେ ଯିଏ ଅଛନ୍ତି ତାଙ୍କୁ ଯଦି ମୃତ୍ୟୁ ମୁଖରୁ ରକ୍ଷା ନ କରିପାରିବେ ତାହେଲେ ସେ ପ୍ରକୃତ ସେଇ ପଦବାଚ୍ୟ ହେବେ ନାହିଁ ଏଇଟା ନବୀକରଣ କ୍ୟାମ୍ପ ଗରମ ହୋଇଯାଉଛି ତେଣୁ ଏ ଯେଉଁ ଦେବତା ସେଇଥିପାଇଁ ଉଦାହରଣ ଦିଆଯାଇଛି ଗୁରୁଙ୍କୁ ତ୍ୟାଗ କରିଦେଲେ କିଏ ବଡ଼ି ମହାରାଜ ଯେଉଁ ଭଗବାନ ଆସୁଛନ୍ତି ବାମଙ୍କର ଉପରେ शुक्राचार्य कौन पढ़ी तुम जान बैरोचन ये बैरोचन पुत्र विरोचन पुत्र तुम पिता जापारे ना निज प्राण को देदे तुम्हें जापर ना तुम तुम प्राण को देव प्रदान कर कहीं ये हो बैरोचन साक्षात विष्णु साक्षात विष्णु व्यय ये साधारण व्यक्ति बाहर नुहत साधारण विचारी नुहत तुम बहुत भिकारी दान करूँ ये भिकारी तुम दान करें कहीं ये साधारण भिकारी नुह ये हूँ स्वयं विष्णु अभ्यय ये हूँ विष्णु भगवान तुमको मात्र तीन पाक भूमि मांगे तीन पाक भूमि मध्यम से तुम त्रिलोक को नहीं दिना बर कि दान प्रदान करना किंतु बड़ी महाराज ସେ ପ୍ରହ୍ଲାଦ ପୌତ୍ର ସେ କହିଲେ ଗୁରୁଦେବ ଆପଣ କହୁଛନ୍ତି କେମିତି ଭଗବାନ ପୁଣି କହୁଛନ୍ତି ନା ତାଙ୍କୁ ଦିଅ ନା ଦାନ ପ୍ରଦାନ କର ନା ଇଏ କି ଆପଣଙ୍କ ଗୁରୁ କି ଗୁରୁ ଆପଣ କି ଗୁରୁ ତେଣୁ ମୁଁ ଆପଣ ମାନିବି ନାହିଁ କହିକି ତ୍ୟାଗ କରିଦେଲେ ସେଇଭଳି ଭାବରେ ସ୍ୱଜନ ନ ତସ୍ୟା ଆମର ବନ୍ଧୁ କିଏ ଆମର ବନ୍ଧୁ ବା ନିଜ ଜଣ କିଏ ଆମେ ଭାବୁଛେ ଆମର ଭାଇ ବନ୍ଧୁ କୁଟୁମ୍ବ ଏମାନେ ସବୁ ଆମ ନିଜ ବନ୍ଧୁ ନିଜ ଜନ ନା ପ୍ରକୃତିରେ ସେମାନେ ଆମ ନିଜ ଜନ ନୁହଁ
ରାବଣ
ତେଣୁ ବିଭୀଷଣ ସେ ଅଶେଷ ସମ୍ପଦକୁ ତ୍ୟାଗ କରିଥିଲେ, ଦୈବୀ ସମ୍ପଦ ଗ୍ରହଣ କରିଥିଲେ, ତେଣୁ ଭଗବାନଙ୍କ ଶରଣରେ ଯାଇଥିଲେ, ଭଗବାନଙ୍କୁ ଆଶ୍ରୟ ଦେଲେ ଏବଂ ରାମକେଶ ବୋଲି ସମ୍ବୋଧନ କରିଦେଲେ। ଆପଣ ଗଲେ ରାମେଶ୍ୱରମ ଦେଖିବେ ଯେ କି କୋଟି ଗୋଟେ ରହିଛି, ସେ ସ୍ଥାନ ରହିଛି, ସେଠି ଭଗବାନ ତାଙ୍କୁ ଅଭିଷେକ କରିଛନ୍ତି, ଧନୁଷ କୋଟି ଧନୁଷ ଭିତରେ ଯାଇଛନ୍ତି। ହଁ, ତେଣୁ ଏଇଭଳି ଭାବରେ ସ୍ୱତନ୍ତ୍ର ନଶସ୍ୟା ପିତା ନଶସ୍ୟା ପ୍ରକୃତ ପିତା କିଏ, ଯିଏ ଜନ୍ମ ଦୋଷ ପିତା ନା ନା ଦୁଷ୍ୟନ୍ତ କୋଷ ନା ଭରତ, ସେ ପୁତ୍ର କହୁଛନ୍ତି ଭରତ, ଯିଏ ଜନ୍ମ ଦୋଷ ସେ ପିତା କି ଭରତ ଚିନ୍ତା କରୁଛନ୍ତି, ଭଗବାନ ଦୁଷ୍ୟନ୍ତ କୋଷ ନା ଭରତ, ସିଏ ହେଉଛନ୍ତି ପ୍ରକୃତ ପିତା, ଯିଏ ତାଙ୍କ ପୁତ୍ରଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିପାରେ। ହିରଣ୍ୟକଶିପୁ କ'ଣ ପିତା, ପ୍ରହ୍ଲାଦ କ'ଣ ପିତା, ନା ପ୍ରକୃତି ପିତାଙ୍କ ପିତା ନୁହଁ, କାହିଁକି ନା ପ୍ରହ୍ଲାଦ ଭଗବାନଙ୍କ ଶରଣରେ ଯାଉଛନ୍ତି, ହିରଣ୍ୟକଶିପୁ କହିଲେ ନା ଜସ୍ତୁୟା ମନ୍ଦଭାଗ୍ୟତା ମଦନ୍ୟ ଜଗଦୀଶ୍ୱର, ହେ ମନ୍ଦଭାଗ୍ୟ ମୁଁ ହେଉଛି ଈଶ୍ୱର, ତୁ କ'ଣ ସେ ହରିଣ ଶରଣ ଯାଉଛୁ। ଏଇଭଳି ଭାବରେ ପ୍ରହ୍ଲାଦ ମହାରାଜଙ୍କୁ ଭଗବାନଙ୍କ ଶରଣରେ ଯିବା ପାଇଁ ମନା କରିଦେଲା। ପ୍ରହ୍ଲାଦ ପିତା ସେ ଯେ ପ୍ରହ୍ଲାଦ ଶିକ୍ଷା ବିଷ୍ଣୁଙ୍କର ସ୍ମରଣ କରିବା, ତେଣୁ ସେ ସବୁବେଳେ ପ୍ରହ୍ଲାଦ ଭଗବାନଙ୍କ ସ୍ମରଣ କରୁଥିଲେ। ସେ କହୁଛନ୍ତି ତମର କ'ଣ ପିତା, ତମେ ଯଦିଓ ତମର ଭୂକୁଞ୍ଚନରେ ଦେବତାମାନେ କରିଯାଆନ୍ତି ଭୟ କରିଯାଆନ୍ତି, କିନ୍ତୁ ତମେ ଯେଉଁ ଶକ୍ତି ପାଇଛ ସେ ଶକ୍ତି କାହାଠାରେ ପାଇଛ, ସେ ଯାହାଠାରେ ପାଇଛ ମୁଁ ତାଙ୍କର ସ୍ମରଣରେ ଯାଇଛି, ସେ ହେଉଛନ୍ତି ପ୍ରକୃତ ଭଗବାନ। ତେଣୁ ସେ ପିତାଙ୍କୁ ତ୍ୟାଗ କରିଦେଲେ। ସେଭଳି ଭାବରେ ଜନନୀ ନଶସ୍ୟା ଭରତ ମହାରାଜ କହୁଛନ୍ତି ଯେ ଜନ୍ମ ଦେଉଛନ୍ତି ସେ ଜନନୀ, ସେଥିପାଇଁ ତାଙ୍କ ନାଁ ହେଉଛି ଜନନୀ, କିନ୍ତୁ ରିଷଭ କହୁଛ ନା ଭରତ, ସେ ଜନନୀ ନୁହନ୍ତି। ଜନନୀ ନଶସ୍ୟା ନା ତାଙ୍କ ପିତା କିଏ ପ୍ରକୃତ ଜନନୀ, ନା ଯିଏ ତାଙ୍କ ପୁତ୍ରକୁ ମୃତ୍ୟୁମୁଖ ରକ୍ଷା କରିପାରିବ, ଯିଏ ରକ୍ଷା କରିବନି ସେ ପ୍ରକୃତ ଜନନୀ ନୁହନ୍ତି। ତେଣୁ ରାଜା ଭରତ ଭଗବାନ ରାମଚନ୍ଦ୍ରଙ୍କ ଭାଇ ସାନ ଭାଇ ଭରତ ସେ ତାଙ୍କ ମା' ବୈକୈକୁ ତ୍ୟାଗ କରିଦେଲେ, କାହିଁକି ନା ମା' ଭଗବାନ ବିଦାୟ କରିଦେଉଛନ୍ତି, ଭଗବାନ ରାମଚନ୍ଦ୍ରଙ୍କୁ ବିଦାୟ କରିଦେଉଛନ୍ତି। ତେଣୁ ଭରତ ମହାରାଜ ଯେତେବେଳେ ଜାଣିଲେ ମାଙ୍କର ଏଇ ବରକୁ ରକ୍ଷା କରିବା ପାଇଁ ଦଶରଥ ମହାରାଜ ତାଙ୍କ ପୁତ୍ର ଭଗବାନ ରାମଚନ୍ଦ୍ର ବଡ଼ ଭାଇକୁ 14 ବର୍ଷ ବନବାସ ଦେଇଦେଲେ, ତେଣୁ ସେ କହିଲେ ତମେ ଆଜିକାଲି ମୋର ମା' ନୁହଁ, ମନା କରିଦେଲେ, ତାଙ୍କର ମା ନୁହଁ ବୋଲି କହିଦେଲେ। ହଁ, ସେଇଭଳି ଭାବରେ ଦୈବ ନଶସ୍ୟା ସେ ପ୍ରକୃତି ଦେବତା ନୁହନ୍ତି, ଯେମିତି ଖଟ୍ରାଙ୍ଗ ମହାରାଜ, ଖଟ୍ରାଙ୍ଗ ମହାରାଜ ଦେବତାମାନଙ୍କ ସହିତ ମିଶି ଯୁଦ୍ଧ କରି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ତାଙ୍କୁ ପରାଜୟ କରିଥିଲେ। ତେଣୁ ତାପରେ ଦେବତାମାନେ କହିଲେ ହେ ଖଟ୍ରାଙ୍ଗ ମହାରାଜ, ଭାଗବତର ଆରମ୍ଭରେ କଥା କୁହାଯାଉଛି, କହୁଛନ୍ତି ପରୀକ୍ଷିତ ମହାରାଜ କହୁଛନ୍ତି ପରୀକ୍ଷିତ ତୁମେ କାହିଁକି ଚିନ୍ତା କରୁଛ, ଖଟ୍ରାଙ୍ଗ ନାମ ରାଜସେ ଜ୍ଞାତ ଏବଂ ଆୟୁଷ ମୁହୂର୍ତ୍ତ ସର୍ବମୃତ୍ୟୁଞ୍ଜୟ ଗତବାନ ଅଭୟ କରି ତବାପି କରି କୌରବ୍ୟ ସପ୍ତାହ ଜୀବିତାବଧି ଉପକଳ୍ପ ସର୍ବମ ତାବତ ସାପରହିତ। ଏ ପରୀକ୍ଷିତ ତୁମେ କାହିଁକି ଚିନ୍ତା କରୁଛ, ଜଣେ ରାଜା ଥିଲେ ଖଟ୍ରାଙ୍ଗ ରାଜା, ଇଏ ହେଉଛି ସ୍ପିରିଚୁଆଲ ଗିନିଜ ବୁକ୍ ଅଫ୍ ରେକର୍ଡ, ଆମର ଯେଉଁ ରହିଛି ବହୁତ ଗିନିଜ ବୁକ୍ ଅଫ୍ ରେକର୍ଡ ରହିଛି, ୱାର୍ଲଡ ରେକର୍ଡ ଯେଉଁମାନେ କରୁଛନ୍ତି ତାଙ୍କ ନାଁ ସେଥିରେ ରହୁଛି, ଆମର ସ୍ପିରିଚୁଆଲ ଗିନିଜ ବୁକ୍ ଅଫ୍ ରେକର୍ଡ ହେଉଛି ଏଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି। ଖଟ୍ରାଙ୍ଗ ନାମ ଯେଉଁ ରାଜା ରହିଛନ୍ତି ସେ ତାଙ୍କୁ କେହି ଟପି ପାରିନାହାନ୍ତି, ଏପର୍ଯ୍ୟନ୍ତ କେହି ଟପି ପାରିନାହାନ୍ତି, ଜଣେ କହୁଛନ୍ତି ସୁଧା ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ଆମର ସ୍ପିରିଚୁଆଲ ଗିନିଜ୍ ବୁକ୍ ଅଫ୍ ରେକର୍ଡ଼ରେ ଜଣଙ୍କ ନାମ ରହିଛି ନା ପ୍ରଭୁ କାହା ନାଁ ରହିଛି ନା ଖଟୁଆଙ୍କ ଖଟୁଆଙ୍କ ନାମ ରାଜସ୍ୱ ଜ୍ଞାନ୍ତ ଦେବତା ମହାଶକ୍ତ ଜାଣିଲେ ଖଟୁଆ ପଚାରିଲେ ଦେବତାମାନଙ୍କୁ ଏ ଦେବତାମାନେ ଆପଣ ତ ଆମର ଆୟୁଷ ନିର୍ଦ୍ଧାରଣ କରୁଛନ୍ତି ମୋର ଆୟୁଷ ଆଉ କେତେ ଅଛି ତେଣୁ ସେ କହିଲେ ତୁମର ଆଉ ଆୟୁଷ ମାତ୍ର ଏକ ମୁହୂର୍ତ୍ତ ଅଛି ତେଣୁ ସେ କହିଲେ ମୋର ଆଉ ଯେ ଆପଣ ମୋର ଆଉ ଦରକାର ନାହିଁ ଆପଣଙ୍କ ଶରଣରେ ଯିବା ମୋତେ ଗୋଟେ ଏଭଳି ଯାନ ଦିଅ ଯେଉଁ ଯାନରେ ମୁଁ ଅଯୋଧ୍ୟା ଯାଇ ଭଗବାନ ରାମଚନ୍ଦ୍ରଙ୍କ ଶରଣ ଯିବି ତେଣୁ ସେ ଦେବଲୋକ ତ୍ୟାଗ କରି ଆସିଲେ ଅଯୋଧ୍ୟା ପୃଥିବୀକୁ ଆସିଲେ ପୃଥିବୀ ଭାରତବର୍ଷକୁ ଆସିଲେ ଅଯୋଧ୍ୟା ଧାମକୁ ଆସିଲେ ସେଇଠି ଭଗବାନଙ୍କୁ ଚିନ୍ତା କରି ସ୍ମରଣ କରି ସେ ଭଗବତ ଧାମକୁ ଚାଲିଲେ ଅଯୋଧ୍ୟା କିଏ ଜଗତ ଯୋଗୁଁ ଅଯୋଧ୍ୟା ଜଗତ ରହିଛି ସେ ଚାଲିଲେ ତେଣୁ ସେ ଦେବତାମାନଙ୍କୁ ତ୍ୟାଗ କରିଦେଲେ ସେଇଭଳି ଭାବରେ ପତି ନାଶ ସ୍ୟା ସେ ପ୍ରକୃତ ପତି ନୁହନ୍ତି ଧରମାନ ଚିନ୍ତା କରୁଛନ୍ତି ପ୍ରଭୁ ପିତାଜୀ ଯେଉଁ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ବିବାହ କଲେ ସେ ତାଙ୍କ ପତି ନା ନା ସେ ତାଙ୍କ ପତି ନୁହଁ ନା କାହିଁକି ନା ସେ ତାଙ୍କର ଯଦି ସ୍ତ୍ରୀଙ୍କୁ ମୃତ୍ୟୁମୁଖ ରକ୍ଷଣ କରିପାରିବେ ତାହେଲେ ସେ ପତି ନୁହନ୍ତି ନାଗପେଟାମାନେ ବା ବ୍ରାହ୍ମଣୀମାନେ ଯଜ୍ଞ ପତ୍ନୀଙ୍କ କନ୍ୟା ପତ୍ନୀମାନେ ଯଜ୍ଞ ବ୍ରାହ୍ମଣମାନଙ୍କର ଜାଗିକ ବ୍ରାହ୍ମଣଙ୍କ ପତ୍ନୀମାନେ ଭଗବାନ ଯୋଡ଼େ ପଠେଇଲେ ତାଙ୍କ ସାଙ୍ଗ ବାଳକମାନଙ୍କୁ ଯାହା ଏଠି ଆମର ଦୂରରେ ଯାଗିକ ବ୍ରାହ୍ମଣମାନେ ଯଜ୍ଞ କରୁଛନ୍ତି ଯିବା ପାଇଁ ସ୍ୱର୍ଗ ଲୋକଙ୍କୁ ତୁମେ ତାଙ୍କୁ ଖାଦ୍ୟ ମାଗିଲେ ସେ ଦେବେ କାରଣ ସେମାନେ ବହୁତ ଶସ୍ତ୍ର ପଢ଼ିଛନ୍ତି ବେଦ ବି ସେମାନେ ବେଦ ଅଧ୍ୟୟନ କରିଛନ୍ତି ଜାଣିଛନ୍ତି ପ୍ରକୃତିରେ ଭଗବାନ ଅଛନ୍ତି କିଏ ତେଣୁ ମୁଁ ଯେତେବେଳେ ପଠାଉଛି ମୋର ସଖା ତୁମେ ତାଙ୍କୁ ସେ ନିଶ୍ଚିତ ଭାବରେ ତାଙ୍କୁ ଖାଦ୍ୟ ଦେବେ କିନ୍ତୁ ସାଙ୍ଗ ବାଳକମାନଙ୍କୁ ଆସି ପ୍ରଣାମ କରି ପଚାରେ ଗୋ ବ୍ରାହ୍ମଣ ଦେ ଆମକୁ କିଛି ଖାଦ୍ୟ ଦିଅ ଆମର ଭଗବାନ ନିକଟରେ ଗୋଚାରଣ କରୁଛନ୍ତି ସେ ବ୍ରାହ୍ମଣମାନେ ଶୁଣିଲେ ନାହିଁ କିନ୍ତୁ ତାଙ୍କର ପତ୍ନୀମାନଙ୍କୁ ଯେତେବେଳେ ଭଗବାନ ପଠେଇଲେ ତାଙ୍କ ବାଳକମାନଙ୍କୁ ତାଙ୍କ ପତ୍ନୀମାନେ ଯେଉଁ ଖାଦ୍ୟ ପ୍ରସ୍ତୁତ ହୋଇଥିଲା ଯଜ୍ଞ ପ୍ରଦାନ କରିବା ପାଇଁ ସେ ଖାଦ୍ୟ ସବୁ ଧରି ଚାଲିଲେ ତାଙ୍କର ସ୍ୱାମୀମାନେ ବାରଣ କରୁଛନ୍ତି କୁଆଡ଼େ ଦେଉଛ ଏସବୁ ଆମେ ବର୍ତ୍ତମାନ ଯଜ୍ଞ କରିବା ତ୍ରୈବିଦ୍ୟା ମାନ ସମ୍ବା ଭୂତ ବାବା ଯଜ୍ଞ ଇଷ୍ଟ ସେବତି ପ୍ରାପ୍ତ ହେଉଛନ୍ତି ତିନି ପୂର୍ଣ୍ଣିମା ଆଶାଦି ଶ୍ରୀମତି ଲୋକମ ଅଶ୍ମତି ଦିବ୍ୟାନ୍ ଦିଗ୍ଦିଗ ହୋବା ଏ ତିନୋଟି ବେଦରେ ବର୍ଣ୍ଣନା କରାଯାଇଛି ଏସବୁ କର୍ମକାଣ୍ଡ ଧାର ରହିଛି ପୂଜା କଲେ ଆମେ ସ୍ୱର୍ଗକୁ ଯିବା ସେଠି ବହୁତ ଐଶ୍ୱର୍ଯ୍ୟ ଅଛି ଏ ଗୋପାଳପୁରକୁ ଯାଇକି ଖାଦ୍ୟ କ'ଣ ହେବ ଆମେ କ'ଣ ପାଇବା ଏଇଭଳିଆ ମନା କରୁଛନ୍ତି କିନ୍ତୁ ତାଙ୍କ ପତ୍ନୀମାନେ ଶୁଣିଲେ ନାହିଁ ପଳେଇ ଆସିଲେ ତାଙ୍କ ବାରଣାସୀ ପଳେଇ ଆସିଲେ ଭଗବାନ ପ୍ରଦାନ କରିଛନ୍ତି ଗଙ୍ଗା ଅବାଧ ଭାବରେ ସମୁଦ୍ରକୁ ଧାବିତ ହୁଅନ୍ତି ସେଇଭଳି ଭାବରେ ସେମାନେ ତାଙ୍କର ବାରଣ ମାନିଲେ ନାହିଁ ସ୍ୱାମୀଙ୍କର ବାରଣ ମାନିଲେ ନାହିଁ କିନ୍ତୁ ତାପରେ ଭଗବାନ ତାଙ୍କର ଖାଦ୍ୟ ଗ୍ରହଣ କଲେ ବହୁତ ତୃପ୍ତ ହୋଇଗଲେ ତାଙ୍କୁ ପଠାଉଛନ୍ତି ବ୍ରାହ୍ମଣୀମାନେ ତୁମେ ଯାହା ବର୍ତ୍ତମାନ ତୁମ ସ୍ୱାମୀଙ୍କ ପାଖକୁ ସ୍ୱାମୀମାନେ ଯଜ୍ଞ କରୁଛନ୍ତି ନା ପ୍ରଭୁ ଆମେ ଆପଣଙ୍କ ଆସିଛୁ ମାନେ ଆଉ ଆମର ସ୍ୱାମୀଙ୍କ ପାଖକୁ ଯିବୁ ନାହିଁ ଆପଣ କହିଛନ୍ତି ଯଦି ଚକ୍ର ନିବର୍ତ୍ତନରେ ଯାହା କର୍ମ ମନ ଯେଉଁଠି ଗଲେ ଆମକୁ ଫେରିବାକୁ ପଡ଼ିବ ନାହିଁ ଆମେ ଆପଣଙ୍କ ପାଖକୁ ଆସିଛୁ ତେଣୁ ଆମେ ଫେରିବୁ ନାହିଁ ନା ନା କର ନା ପ୍ରଭୁ ଆମର ସ୍ୱାମୀମାନେ ଆମକୁ ବାରଣ କରୁଥିଲେ ତାଙ୍କର ବାରଣ ସତ୍ୟ ଆମେ ଆସିଛୁ ତେଣୁ ଆମକୁ ସେ ଗ୍ରହଣ କରିବେ ନାହିଁ ନା 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 ମୋର ଶରଣ ଯିଏ ଆସେ ସେ ସମସ୍ତଙ୍କ ଦ୍ୱାରା ପୂଜିତ ହୁଏ ତେଣୁ କୃଷ୍ଣରାଜ କବିରାଜ ସଙ୍ଗୀତ ସଙ୍ଗୀତ ବାନ କରୁଛନ୍ତି ଜୟ ଦ୍ୱିଜ ପତ୍ନୀ ଜୟ ଫେରୁଛନ୍ତି ବ୍ରାହ୍ମଣୀମାନେ ଚିନ୍ତା କରୁଛନ୍ତି ଭଗବାନ କହିଦେଲେ କିନ୍ତୁ ଆମର ସ୍ୱାମୀ ମାନିବେ ନାହିଁ, ଆମେ ଘରକୁ ଆରାମ କରିବାକୁ ପ୍ରବେଶ କରିବାକୁ ହେଲେ ଦୂର ହୁଅ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଯେଭଳି ଭାବରେ ସେ ଯେଉଁ ସୁନ୍ଦରର ପତ୍ନୀ ପଳେଇ ଯାଇଥିଲେ ତାଙ୍କ ବାପ ଘରକୁ, ଆସିଲା ବେଳକୁ ସେ ତାଙ୍କର ସୁନ୍ଦର ତାଙ୍କ ସ୍ୱାମୀ ପ୍ରଣାମ କଲେ ନାହିଁ, କହିଲେ ରାମଚନ୍ଦ୍ର ସ୍ତରଣ ଥିଲେ ସେ ତାଙ୍କ ପତ୍ନୀଙ୍କୁ ପ୍ରଣାମ କଲେ, ଯଦିଓ ସେ ରାମର ରାଜ୍ୟ କରିଥିଲା କିନ୍ତୁ ମୁଁ ପ୍ରଣାମ କରିବି ନାହିଁ, ରାମ ମାସ ଭରି ପୁନଃ ମୁଁ ରାମ ଭଳି ସେଭଳି କରିବି ନାହିଁ, ଅସତ କାର୍ଯ୍ୟ କରିବି ନାହିଁ, ଏଇଭଳିଆ କହିଥିଲେ। ତ ଆମର ସ୍ୱାମୀମାନେ କ'ଣ ଆମେ ଗ୍ରହଣ କରିବେ, ଆମେ ଗୋଟେ ଗୋପାଳପୁରକୁ ଯାଇଥିଲୁ, କିନ୍ତୁ ଯେତେବେଳେ ଫେରୁଛନ୍ତି ତାଙ୍କର ସ୍ୱାମୀମାନେ ତାଙ୍କୁ ଅନେକ ଆଦର କରୁଛନ୍ତି, ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ନିଜକୁ ଧିକାର କରୁଛନ୍ତି, ଯିଏ ତ୍ରିବିଦ୍ୟା ଯେଉଁ ତ୍ରିବିଦ୍ୟା ଆମେ କହୁଛୁ ଏ ଆମ ଠିକ୍, ଆମର ଠିକ୍ ଗୋଡ଼ ଠିକ୍ ଡାକ୍ତର ଆମ ସବୁକିଛି ଆମର ଠିକ୍, ଏଇଭଳି ଭାବରେ କହି ତାଙ୍କୁ ବହୁତ ଆଦର କରିଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁମାନେ ଦେବତାମାନେ ପୂଜା କରିବେ, ଦେବ ନ ସତ୍ସା ନ ପ୍ରତିଶା ଜନ ମୋଚେ ସମୁଦ୍ର ମୃତ୍ୟୁ, ଯିଏ ଆସନ ମୃତ୍ୟୁ ମୁଖରୁ ରକ୍ଷା କରିପାରିବେ ସିଏ ହେଉଛନ୍ତି ଦେବତା, ସିଏ ହେଉଛନ୍ତି ପତି, ସିଏ ହେଉଛନ୍ତି ଗୁରୁ, ସିଏ ହେଉଛନ୍ତି ପିତା, ସିଏ ହେଉଛନ୍ତି ମାତା, ସେହି ପ୍ରକୃତରେ ସେହି ପଦବାଚ୍ୟ। ତେଣୁ କାତ୍ୟାୟୀଙ୍କର ପୂଜା କରୁଛନ୍ତି, କିଭଳି ପୂଜା କରୁଛନ୍ତି, ନନ୍ଦ ଗୋପ ସୁତନ ଦେବୀ ପ୍ରତିଦିନ କରୁଛେ ନାମ, ସିଏ ଆମର ପତି ହୁଅନ୍ତୁ, ତେଣୁ ଭଗବାନ ତାଙ୍କ ପତି ହେଇଛନ୍ତି, ତେଣୁ ଇଏ ପ୍ରକୃତ ଦେବୀ ପୂଜା କାତ୍ୟାୟୀଙ୍କ ପୂଜା। ତେଣୁ କାଳିନ୍ଦୀ ଆମ କଥା ପ୍ରସଙ୍ଗ ଇଏ ହେଇଗଲା, ଏ ଯେଉଁ କାଳିନ୍ଦୀ ଇଏ ହେଉଛନ୍ତି ଭଗବାନଙ୍କ ପାଟରାଣୀ କଥା ଜାଣେ, ଆଠ ଜଣ ପାଟରାଣୀ ରହିଛନ୍ତି, କାଳିନ୍ଦୀ ଜାଣେ, କାଳିନ୍ଦୀ ଯେତେବେଳେ ଯମୁନା ନଦୀ ଯମୁନାର ଆଉ ଗୋଟେ ନାମ ହେଉଛି କାଳିନ୍ଦୀ, ଭଗବାନ ପ୍ରେୟସୀ ଗଙ୍ଗା ନଦୀ ଯଦିଓ ବର୍ଣ୍ଣନା କରାଯାଇଛି, ଗଙ୍ଗା ଦେବୀ ହେଉଛନ୍ତି ସବୁଠାରୁ ନିମ୍ନ ଗାନ ଯଥା ଗଙ୍ଗା ଭାଗବତ ମନ୍ଦିରରେ ଶିବ ହେଉଛନ୍ତି କହିଲେ, କିନ୍ତୁ ଯମୁନାଦେବୀ ମଧ୍ୟ ସେଭଳି ଭାବରେ ଆହୁରି ପ୍ରଶଂସିତ ଆହୁରି ଗରିଅଛି। ଆକବର ଠାରେ ପଚାର ସୁଶୀଲ କରୁ ସେମାନେ କହୁଥିଲେ କଥା, ଆକବର ଠାରେ ଏଇ ତାଙ୍କର ସନ୍ଦେହ ଆସିଲା ଯେ ଗଙ୍ଗାଦେବୀ ବହୁତ ସ୍ଥାନରେ ବର୍ଣ୍ଣନା କରାଯାଇଛି, ଗଙ୍ଗାଦେବୀ ହେଉଛନ୍ତି ଶ୍ରେଷ୍ଠ, ଭଗବାନ ନିଜେ ମଧ୍ୟ ଭଗବତ ଗୀତାରେ କହିଛନ୍ତି, ସୁଖସାମ ବି ଜାହ୍ନବୀ, ସୁଖସାମ ନଦୀମାନ ଭିତରେ ହେଉଛି ଜାହ୍ନବୀ ତ ଗଙ୍ଗା, ଭାଗବତର ଷୋଡ଼ଶ ଏକାଦଶ ଷୋଡ଼ଶ ଦେହ ମଧ୍ୟ ବର୍ଣ୍ଣନା କରାଯାଇଛି, ଗଙ୍ଗାଦେବୀ ହେଉଛନ୍ତି ଶ୍ରେଷ୍ଠା। କିନ୍ତୁ ଯମୁନାଦେବୀରେ ଯମୁନା ନଦୀରେ ଭଗବାନ ଏତେ ଲୀଳା କରିଛନ୍ତି, କ୍ରୀଡ଼ା କରୁଛନ୍ତି, ଏ ଭିତରେ କିଏ ଶ୍ରେଷ୍ଠ? ତେଣୁ ରୂପ ଗୋସ୍ୱାମୀଙ୍କୁ ଡାକିଲେ, ରୂପ ଗୋସ୍ୱାମୀ ବୃନ୍ଦାବନ ଯାଇକରି କୁଆଡ଼େ ଯିବେନି, ତୀର୍ଥ ବ୍ରତ ନେଇଛନ୍ତି ସେ, ତେଣୁ ଗୋଟେ ଘୋଡ଼ାର ବ୍ୟବସ୍ଥା କରାଗଲା, ଘୋଡ଼ାରେ ଚଢ଼ି ଗଲେ ରୂପ ଗୋସ୍ୱାମୀ, ଯାଇକରି ଦିଲ୍ଲୀ ଦରବାର ଯାଇ ଆକବରଙ୍କ ପାଖରେ ଏ ନିର୍ଣ୍ଣୟ ଶୁଣେଇଲେ ଯେ ଯଦିଓ ଗଙ୍ଗାଦେବୀ ଶ୍ରେଷ୍ଠ କିନ୍ତୁ ଯମୁନାଦେବୀ ମଧ୍ୟ ଭଗବାନ ଲୀଳା କରିଛନ୍ତି, ତେଣୁ ଗଙ୍ଗା ଏବଂ ଯମୁନା ଭିତରେ ଶ୍ରେଷ୍ଠ ହେଉଛନ୍ତି ଯମୁନା, ଏହି ନିର୍ଣ୍ଣୟ ସେ ପ୍ରଦାନ କରିଛନ୍ତି। ତେଣୁ କାଳିନ୍ଦୀ ଦେବୀ ସ୍ତ୍ରୀ ପ୍ରତି ଧ୍ୟାନ କରୁଥିଲେ, ତପସ୍ୟା କରୁଥିଲେ, ତପସ୍ୟା କରୁଥିଲେ, ଭଗବାନଙ୍କର ବିବାହ ଲୀଳା ସେ ବର୍ଣ୍ଣନା କରାଯାଉଛି, ଦଶମ ସ୍କନ୍ଧ ଅନୁଷ୍ଠିତ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ହସ୍ତିନାପୁରରେ ଅର୍ଜୁନଙ୍କ ସହିତ ଘୁରୁଥିଲା ବେଳେ ସେହି ସମୟରେ କାଳିନ୍ଦୀ ଦେବୀ ତପସ୍ୟା କରୁଥିଲେ। ତେଣୁ ଭଗବାନ ପଠେଇଲେ ଅର୍ଜୁନଙ୍କୁ, ଦେଖ ସେ କାହିଁକି ତପସ୍ୟା କରୁଛନ୍ତି, ଅର୍ଜୁନ ଯେତେବେଳେ ଯାଇ ଗଲେ ସେ କାଳିନ୍ଦୀ ପଚାରିଲେ, ଦେବୀ ଆପଣ କିଏ କ'ଣ ପାଇଁ ତପସ୍ୟା କରୁଛନ୍ତି? ନା ମୁଁ ହେଉଛି କାଳିନ୍ଦୀ, ମୋର ପିତା ସୂର୍ଯ୍ୟଦେବ ଏଇଠି ଗୋଟେ ନିର୍ମାଣ କରିଦେଇଛନ୍ତି, ଘର ନିର୍ମାଣ କରିଦେଇଛନ୍ତି, ତେଣୁ ମୁଁ ଏଇଠି ତପସ୍ୟା କରୁଛି, ଭଗବାନ ନ ପାଇବା ପର୍ଯ୍ୟନ୍ତ ମୁଁ ତପସ୍ୟା କରିବି। ମାତା କାହିଁକି କରୁଛନ୍ତି? ତେଣୁ ବର୍ଣ୍ଣନା କରାଯାଇଛି ରୁକ୍ମିଣୀ ଦେବୀ ସେ କହୁଛନ୍ତି ଯେ ଭଗବାନ ପତ୍ର ଲେଖିଛନ୍ତି ରୁକ୍ମିଣୀ ଦେବୀ ପ୍ରଭୁ ଯାହାଙ୍କ ପାଦପଦ୍ମରେ ଏମାନେ ପ୍ରପନ୍ନ ହୋଇଛନ୍ତି, ପାଦପଦ୍ମର ଧୂଳିକୁ ପାତବା ପାଇଁ ପ୍ରପନ୍ନ ହୋଇଛନ୍ତି, ସାଧାରଣ ବ୍ୟକ୍ତି ପ୍ରପନ୍ନ ହୋଇନାହାନ୍ତି। ବାଞ୍ଚନ୍ତି ଉମାପତି, ଉମାପତି ଶିବଜୀ ବାଞ୍ଛନା କରନ୍ତି ଭଗବାନ ପାଦପଦ୍ମ ଧୂଳି ପ୍ରାପ୍ତ ହୁଅନ୍ତି, ପ୍ରାପ୍ତ ହେବା ପାଇଁ ବାଞ୍ଛନା କରନ୍ତି। ତମ ପହତେ ତାଙ୍କର ତମ ଗୁଣ ଦୂର କରିବା ପାଇଁ ତମ ଗୁଣରେ ସେ ଆସୁଛନ୍ତି ଶିବଜୀ। ପ୍ରଭୁ ଜରି ଅମ୍ବୁଜା କି ନ ଲଭେ ଭଗବତ ପ୍ରସାଦ, ପ୍ରଭୁ ଯଦି ଆପଣଙ୍କର କୃପା ମୁଁ ପ୍ରାପ୍ତ ନ ହେବି ତାହେଲେ ଯାହା ଅଶୁନ ମୋତେ ଉତ୍ସାହ ମୋର ଶରୀରକୁ ତ୍ୟାଗ କରିଦେବି ନା, ଶରୀର ତ୍ୟାଗ କରିଦେବି କ'ଣ ମୁଁ ପ୍ରାପ୍ତ ହେବି ତୁମକୁ ଭଗବାନ ଯଦି ଚିନ୍ତା କରିବେ ନା, ସତ ଜନ୍ମ ହିଁ ଉତ୍ସାହ, ଗୋଟେ ଜନ୍ମ ନେଉ, ଦୁଇଟା ଜନ୍ମ ନେଉ, ତିନୋଟି ଜନ୍ମ ନେଉ, ଶହେ ଜନ୍ମ ଧରି ମୁଁ ଶରୀର ତ୍ୟାଗ କରୁଥିବି ଆପଣ ପ୍ରାପ୍ତ ହେବା ପାଇଁ। ତେଣୁ ଭଗବାନ ପ୍ରୀତ ହୋଇଗଲେ, ଯଦି ତାକୁ ଦେଖିନାହାନ୍ତି କିନ୍ତୁ ଚାଲିଲେ ବହୁତ କଥା କହିକି ଦଶମ ସ୍କନ୍ଧ ବାଉନ ଅଧ୍ୟାୟ ସେ ବର୍ଣ୍ଣନା କରାଯିବ। ବାଉନ ତେପନ ଚଉବନ ପଞ୍ଚାବନରେ ଏଇ ଭଗବାନଙ୍କର ପାଠ ରାଣୀ ରୁକ୍ମିଣୀଙ୍କ ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ସେହିଭଳି ଭାବରେ କାଳୀ ମୋତେ କହୁଛନ୍ତି, ଯଦି ମୁଁ ପ୍ରଭୁଙ୍କୁ ନ ପାଇବି ତାହେଲେ ମୁଁ ତପସ୍ୟା କରିବି ଭଗବାନ ନ ପାଇବା ପର୍ଯ୍ୟନ୍ତ। ତେଣୁ ଏକଥା ଅର୍ଜୁନ କହିଲେ ଭଗବାନଙ୍କୁ, ଠିକ ଅଛି ତାକୁ ଆଣ। ଭଗବାନ ତାକୁ ନେଇକି ଗଲେ, ହସ୍ତିନାପୁର ନେଲେ, ସେଠୁ ପୁଣି ଦ୍ୱାରକା ନେଇ ତାକୁ ବିବାହ କରିଛନ୍ତି। କାଳିଜୀ ତୁମର ସମୟ ହୋଇଗଲାଣି, ତେଣୁ ଯାହା ହଉ ଏଇ ଯେଉଁ କାଳିଜୀ ଭଗବାନ ପ୍ରେୟସୀ ସେଇ କାଳିଜୀ ନଦୀରେ ହେମନ୍ତେ ପ୍ରଥମେ ମାସେ ଆକୃତିଆ ଅମ୍ବସି କାଳିଜିଆ ଜଣାନ୍ତେ ଚୋରିତ ଅରୁଣୀ ଅରୁଣ, ଯେଉଁ ସୂର୍ଯ୍ୟଦେବଙ୍କର ଉଦୟ ପୂର୍ବରୁ ସେମାନେ ସ୍ନାନ କରୁଛନ୍ତି। ଏଇ ହେଉଛି ସ୍ନାନର ପ୍ରକୃତ ସମୟ ହେଉଛି ଏଇଟା ବ୍ରହ୍ମ ମୁହୂର୍ତ୍ତ, ସେଥିପାଇଁ ସାରା ପୃଥିବୀରେ ସବୁଆଡ଼େ ଏଇ ବ୍ରହ୍ମ ମୁହୂର୍ତ୍ତ ସ୍ନାନ କରିବାକୁ ଆମେ ଯାଇଥିଲୁ ପାଞ୍ଚଟା ଜଗତ ସେଠି ପାଞ୍ଚଟା ଛଅଟା ପୁରା ଅନ୍ଧାର ରହିଥିବ, ସାତଟା ଆଠଟା ବେଳେ ଯାଇକି ସୂର୍ଯ୍ୟ ଉଦୟ ହେବ, କିନ୍ତୁ ତଥାପି ସେଠି ମଧ୍ୟ ମନ୍ଦିର ରହିଛି କି ସାଢ଼େ ଚାରିଟାରେ ମଙ୍ଗଳବାର ଥିବ, ଭକ୍ତମାନେ ଠିକ୍ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବେ, ବ୍ରହ୍ମ ମୁହୂର୍ତ୍ତ ପୂର୍ବରୁ ସ୍ନାନ କରିବେ। ତେଣୁ ଏ ଗୋପୀମାନେ ଜଳାନ୍ତେ ସ୍ନାନ କରି କୃତ୍ୱା ପ୍ରତିମୂର୍ତ୍ତି ଦେବୀ, ଆମେ ଯେଉଁ ଭଗବାନଙ୍କର ବିଭିନ୍ନ ରହିଛି ମୂର୍ତ୍ତି ପ୍ରତିମା ରହିଛି, ପ୍ରତିମା ଅଷ୍ଟବିଧା ସ୍ମୃତବି କୁହାଯାଇଛି, ଏକାଦଶ ତେଇଶ ଅଧ୍ୟାୟରେ ଭଗବାନ କହିଲେ ସେ କଥା, ଶୈଳୀ ଦାରମୟୀ ଲେପ୍ୟା ଲକ୍ଷ୍ୟା ଶୈଗଦୀ ମନମୟୀ ମଣିମୟୀ ଅଷ୍ଟମା ପ୍ରତିଧା ଅଷ୍ଟ ପ୍ରତିମା ଅଷ୍ଟଧା ସୁଧା, ଆଠ ପ୍ରକାର ପ୍ରତିମା ରହିଛନ୍ତି। ତେଣୁ ଗୋପୀମାନେ ଏ ବାଲୁକାରେ ମୃଣ୍ମୟୀ ବାଲୁକାରେ ମୂର୍ତ୍ତି କରୁଛନ୍ତି, ଦେବୀ ଦୁର୍ଗାଙ୍କର ବା କାତ୍ୟାୟନୀ ଦେବୀଙ୍କର ମୂର୍ତ୍ତି କରୁଛନ୍ତି। କ'ଣ ପାଇଁ ନା ଦେବୀ ଆନର୍ଯ୍ୟ ନୃପ ସହିତ ଏ ନୃପ ପରିଚିତ ମହାରାଜ ଭଗବାନଙ୍କ ଲୀଳାରେ ତଲ୍ଲୀନ ହେଇକି ସେମାନେ ପ୍ରସାଦ କହୁଛନ୍ତି, ନୃପ ସମ୍ବୋଧନ କରୁଛନ୍ତି, କାରଣ ପରିଚିତ ମଧ୍ୟ ସେଇଭଳି ଭାବେ ପୂଜା ଅର୍ଚ୍ଚନା କରୁଥିଲେ। ଯେଉଁ ପଞ୍ଚ ପାଞ୍ଚ ବର୍ଷ ଯେତେବେଳେ ବାଳକ ହେଇଥିଲେ, ଛୋଟ ପିଲା ହେଇଥିଲେ, ସେତେବେଳେ ସେ ଏଇ ପ୍ରତିମା ଧରି ପୂଜା ଖେଳୁଥିଲେ, ଯେଉଁମାନେ ଭଗବାନ ଭକ୍ତ ସେମାନେ ଛୋଟ ପିଲାଦିନରୁ ଏହି ସବୁ ଭକ୍ତି ତାଙ୍କର ପରିସ୍ଫୁଟ ହୋଇଥାଏ, ଛୋଟ ପିଲାଦିନରୁ ସେମାନେ ଏଇ ପୂଜା ସବୁ କରୁଥିଲେ। ତେଣୁ ଶୁଭଦେବଙ୍କର ମନେ ପଡ଼ିଲା ଏ ନୃପ ନୃପ ପରିଚିତ ମହାରାଜ ଚିନ୍ତା କରୁଥିଲି, ପ୍ରକୃତି ମୁଁ ମଧ୍ୟ ପୂଜା କରୁଥିଲି ପିଲାଦିନେ। ତେଣୁ ଶୁଭଦେବ ଗୋସ୍ୱାମୀ ସମ୍ବୋଧନ କଲେ ନୃପ, ସେମାନେ ମଧ୍ୟ ଏହିଭଳି ଭାବରେ କୃତ୍ୱା ପ୍ରତିକୃତି ଦେବୀ ଆନର୍ଯ୍ୟ ସହିତ ଦିନ ଲୋକ ସହିତ ଦିନ କରିଥିଲେ ପ୍ରତିମା କଲେ, ଏବଂ ଗନ୍ଧ ମାଳି ସୁରଭୀର ବଳିବି ଦୀପଦୀପକି ଆମର ଯେମିତି ପୂଜା ହେଉଛି ଉପାସନା ହେଉଛି, ପଞ୍ଚପାସନା ଷୋଡ଼ଶ ଉପାସନା ଏସବୁ ବିଭିନ୍ନ ପ୍ରକାର ଉପାସନା ରହିଛି, ସେଭଳି ଭାବରେ ପୂଜା କରୁଛନ୍ତି। ଉଚ୍ଚାବଚେଇ ବହୁତ ପ୍ରକାର ବିବିଧ ଉପହାର ପ୍ରଦାନ କରି ଉପହାରେ ପ୍ରବାଳ ଫଳ ତମ୍ବୁଳେଇ ପ୍ରବାଳ ପତ୍ର ସବୁ ବିଭିନ୍ନ ପତ୍ର ତୁଳସୀ ପତ୍ର ଇତ୍ୟାଦି ସରି ସରି ତୁଳସୀ ପତ୍ର ଦେବୀଙ୍କୁ ଲାଗିବନି, ଭଗବାନଙ୍କୁ ବି ତୁଳସୀ ପତ୍ର ଲାଗିବ, ଏବଂ ଅନ୍ୟ ଫଳ ଇତ୍ୟାଦି ତମ୍ବୁଳେଇ ବା ଚାଉଳ ଇତ୍ୟାଦି ସବୁ ଆଣିକି ଆସିଥିଲେ ଘରୁ ଆଣିକିରି ଏଠି ପୂଜା କରୁଛନ୍ତି। ତେଣୁ ଏହିଭଳି ଭାବରେ ପୂଜା ଯେ ଭଗବାନ ପ୍ରୀତ ହେଇ ତାଙ୍କର ବସ୍ତ୍ର ହରଣ କରିବେ, ଯେମିତି ଭଗବାନଙ୍କର କୃପା। ତେଣୁ ଏହିଭଳି ଭାବରେ ମୋର କଥା ବିଶ୍ରାନ୍ତ ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେବୀ ଦାୟୀ ଗୋ ତମାନନ୍ଦେ ଜୟ ଶ୍ରୀ ଗୋପାଳ।